ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜସ୍ଥାନରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ବର୍ଷା ଯୋଗୁଁ ଚାଷୀଙ୍କୁ ଧାନ କ୍ଷୟକ୍ଷତି ବାବଦ ସହାୟତା ରାଶି ପ୍ରଦାନ କରାଯିବ କହିଲେ ବିଭାଗୀୟ ମନ୍ତ୍ରୀ। ଢେଙ୍କାନାଳ ଜିଲ୍ଲା ବନ ବିଭାଗ ପକ୍ଷରୁ ଆରମ୍ଭ ହେଲା କଲରାପତରିଆ ବାଘ ଗଣନା ଏବଂ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଜାରି। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ 6 ଜିଲ୍ଲାକୁ ସତର୍କ ସୂଚନା। ରାଜସ୍ଥାନର ଜୈସଲମେରଠାରେ 55ତମ ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ଦ୍ରବ୍ୟ ଓ ସେବାକର ଟିକସ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ବୈଠକରେ ଖାଦ୍ୟ ଯୋଗାଣ, ସେବା ଏବଂ ସ୍ୱାସ୍ଥ୍ୟବୀମା ଉପରେ ଜିଏସ୍ଟି ହାରରେ କେତେକ ସମ୍ଭାବ୍ୟ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳିଛି। କେତେକ ଦ୍ରବ୍ୟ ଉପରେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଜିଏସ୍ଟି ହାରରେ ମଧ୍ୟ ପରିବର୍ତ୍ତନ ଆଶା କରାଯାଉଛି। ବୈଠକ ପରେ ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଜୈସଲମେରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ଜୈସଲମେରରେ ଗତକାଲି ଅନୁଷ୍ଠିତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶିଳ୍ପ, ପର୍ଯ୍ୟଟନ, ସହରାଞ୍ଚଳ ବିକାଶ ଓ ଭିତ୍ତିଭୂମି ପାଇଁ 2025-26 କେନ୍ଦ୍ର ବଜେଟ୍ରେ ଓଡ଼ିଶା ଲାଗି ସ୍ୱତନ୍ତ୍ର ସହାୟତା ଦାବି କରିଥିଲେ। ଏଥିସହ ରାଜ୍ୟରେ ଚାଲୁ ରହିଥିବା ଏବଂ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବ୍ୟୟବରାଦ କରିବାକୁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ସହରୀକରଣ, ପର୍ଯ୍ୟଟନର ବିକାଶ ନିମନ୍ତେ 10,000 କୋଟି ଟଙ୍କା ସହାୟତା ପାଇଁ ଅନୁରୋଧ କରିଥିଲେ। ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରୁ ବାଦ୍ ପଡ଼ିଥିବା 11 ବ୍ଲକକୁ ଏହି ଯୋଜନାରେ ସାମିଲ କରିବା ଲାଗି ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଥିଲେ। ସେହିଭଳି ରାଜ୍ୟରେ ନୂତନ ଶିଳ୍ପଭିତ୍ତିକ ସହରାଞ୍ଚଳର ବିକାଶ, ଶିଳ୍ପ ପାର୍କ, ବିଦ୍ୟୁତ୍ ଗ୍ରିଡ୍ ଆଦିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦାବି ଉପସ୍ଥାପନ କରିଥିଲେ। ବର୍ଷା ଯୋଗୁଁ ଚାଷୀଙ୍କୁ ଧାନ କ୍ଷୟକ୍ଷତି ବାବଦ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ସଂଗୃହୀତ ଧାନକୁ ସୁରକ୍ଷିତ ରଖିବା ପାଇଁ ମଣ୍ଡିରେ ପାଲର ବ୍ୟବସ୍ଥା ହୋଇଛି, ଫଳରେ ମଣ୍ଡିରେ ଧାନ ଓଦା ହେବାର ସମ୍ଭାବନା କମ୍ ରହିଛି ବୋଲି ସେ ଆଶା ପ୍ରକାଶ କରିଛନ୍ତି। କିନ୍ତୁ ବିଲରେ ରହିଥିବା ଧାନ ବର୍ଷା ଯୋଗୁଁ ଗଜାରେ ପରିଣତ ହେବାର ଆଶଙ୍କା ରହିଛି ଏବଂ ବର୍ଷା ଛାଡ଼ିଲେ ମଣ୍ଡିରେ ଧାନ କିଣା ନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି। ବଲାଙ୍ଗୀର ସହର ପତିତ ପାବନ ଏକାଡେମୀ ସ୍କୁଲରେ ହୀରକ ଜୟନ୍ତୀ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ଶିକ୍ଷା ବ୍ୟବସ୍ଥାକୁ ଗୁଣାତ୍ମକ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟରେ ନୂତନ ଜାତୀୟ ଶିକ୍ଷାନୀତି ଲାଗୁ ହେବ ବୋଲି ଉତ୍ସବରେ କହିଛନ୍ତି। ନୂତନ ଶିକ୍ଷାନୀତି ପ୍ରଣୟନ ପରେ ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ପାଇବା ସହ ଛାତ୍ରଛାତ୍ରୀ ବହୁ ପରିମାଣରେ ଉପକୃତ ହେବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବଲାଙ୍ଗୀର କଲେଜ ଛକସ୍ଥିତ ଏକ ବିଦ୍ୟାଳୟର 29ତମ ବାର୍ଷିକ ଉତ୍ସବରେ ଗତକାଲି ଯୋଗଦେଇ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି, ମାତୃଭାଷାରେ ପାଠପଢ଼ା ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମନ୍ତ୍ରୀ ପୁରସ୍କାର ବିତରଣ କରିଥିଲେ। ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କର ଆଜି ହେଉଛି ପୁଣ୍ୟତିଥି। ଓଡ଼ିଆ ଭାଷା ସାହିତ୍ୟରେ ସେ ଥିଲେ ଜଣେ ଅଦ୍ୱିତୀୟ କଥାକାର। ସ୍ୱାଧୀନତା ପର ସମାଜରେ ବଦଳୁଥିବା ସ୍ଥିତିକୁ ନେଇ ନିଜ ଲେଖନୀ ମାଧ୍ୟମରେ ସେ ପରିପ୍ରକାଶ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ, ସାରଳା ପୁରସ୍କାର ଆଦି ବିଭିନ୍ନ ସମ୍ମାନରେ ସୁରେନ୍ଦ୍ର ମହାନ୍ତି ସମ୍ମାନିତ ହୋଇଥିଲେ। 1952 ରାଜ୍ୟସଭା ସଦସ୍ୟ ଏବଂ 1956-1971 ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। 1990 ଆଜିର ଦିନରେ ସେ ପରଲୋକ ଗମନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୃଥକ୍ ପୃଥକ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଢେଙ୍କାନାଳ ଜିଲ୍ଲା ବନ ବିଭାଗ ପକ୍ଷରୁ ଟ୍ରାପ୍ କ୍ୟାମେରା ମାଧ୍ୟମରେ କଲରାପତରିଆ ବାଘ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ 40 ଟ୍ରାପ୍ କ୍ୟାମେରା ଲଗାଯାଇଥିବା ବେଳେ ଏହାକୁ 50 ବୃଦ୍ଧି କରାଯିବାକୁ ପଦକ୍ଷେପ ନିଆଯାଉଛି। ବନ ବିଭାଗର ଆକଳନ ଅନୁଯାୟୀ ହିନ୍ଦୋଳ ରେଞ୍ଜର କନ୍ଧରା, କନକା ଏବଂ କୋଇ ସଂରକ୍ଷିତ ଜଙ୍ଗଲ, କାମାକ୍ଷାନଗର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ରେଞ୍ଜ ମଧ୍ୟରେ ଥିବା ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ଆଦିରେ ବାଘଙ୍କ ସଂଖ୍ୟା ଅନ୍ୟ ସଂରକ୍ଷିତ ଅଞ୍ଚଳ ତୁଳନାରେ ଅଧିକ ରହିଛି। କରାଯାଇଛି। ଆସନ୍ତା ମାସ 15 ତାରିଖ ପରେ ଜିଲ୍ଲାର କଲରାପଥରିଆ ବାଘ ସଂଖ୍ୟା ଜଣାପଡ଼ିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଗତ ଗଣନାରେ ଢେଙ୍କାନାଳ ଜିଲ୍ଲାରେ 13 କଲରାପତ୍ରିଆ ବାଘ ଥିବା ଜଣାପଡ଼ିଥିଲା। ରାଜ୍ୟର ବିଭିନ୍ନ ସଂରକ୍ଷିତ ଅଞ୍ଚଳରେ ଆସନ୍ତା ମାସ 18 ତାରିଖରୁ ଆରମ୍ଭ ହେଉଥିବା ପକ୍ଷୀ ଗଣନାରେ ପ୍ରଥମ କରି ବିଦେଶୀ ପକ୍ଷୀଙ୍କ ଠିକଣା ଜାଣିବାକୁ ବନ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ଗୋଡ଼ରେ ପରୀକ୍ଷାମୂଳକ ଭାବେ ସାଟେଲାଇଟ୍ ଡିଭାଇସ୍ ଯୁକ୍ତ ରିଙ୍ଗ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ 10 ଫ୍ଲେମିଙ୍ଗୋ ପକ୍ଷୀଙ୍କ ଗୋଡ଼ରେ ଏହାକୁ ଲଗାଇବା ପାଇଁ ବନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ବର୍ଷ ପୂର୍ବାପେକ୍ଷା ଅଧିକ ପକ୍ଷୀଙ୍କର ଆଗମନ ହେବା ନେଇ ବନ ବିଭାଗ ଆଶା ରଖିଛି। ପକ୍ଷୀ ଗଣନା ପୂର୍ବରୁ ଆସନ୍ତା ମାସ 16 ତାରିଖରୁ ବିଭିନ୍ନ ବିଦ୍ୟାଳୟର ଏନେଇ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯିବ। 17 ତାରିଖରେ ଗଣନାକାରୀଙ୍କ ସହ ପକ୍ଷୀ ଗଣନା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହିତ 18 ତାରିଖରୁ ଗଣନା କାର୍ଯ୍ୟ ଆରମ୍ଭ ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରୁ 2025 ସୁଦ୍ଧା ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ସଫଳ କରିବା ପାଇଁ 100 ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନ କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ ହୋଇଛି। ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀଙ୍କ ଜରିଆରେ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଏ ସମ୍ପର୍କରେ ଜିଲ୍ଲା ଯକ୍ଷ୍ମା ବିଭାଗର ପ୍ରକଳ୍ପ ସଂଯୋଜକ ବିଶ୍ୱରଞ୍ଜନ ଦାସ ଆକାଶବାଣୀକୁ କହିଛନ୍ତି,
କେନ୍ଦ୍ରାପଡ଼ା ଜିଲ୍ଲାରେ ଯକ୍ଷ୍ମା ରୋଗର ଚିହ୍ନଟୀକରଣ କାର୍ଯ୍ୟକ୍ରମ ଯେଉଁ 100 ଦିନ ଧରି ଚାଲିବ, ଏଥିରେ ଆମେ ଯେତିକି ଲୋକମାନେ ଅଛନ୍ତି ସେମାନଙ୍କର ଆମେ ସ୍କ୍ରିନିଂ କରିବୁ। ତା ମଧ୍ୟରେ ଯେମିତି ପୁରୁଣା ଟିବି ପେସେଣ୍ଟ, ଯିଏ ଡାଇବେଟିସ୍ ଅଛନ୍ତି, HIV ଅଛନ୍ତି, ଯିଏ ଯାହାକୁ 60 ବର୍ଷରୁ ଉର୍ଦ୍ଧ, ଏଇମାନଙ୍କୁ ଆମେ ମୁଖ୍ୟତଃ ସ୍କ୍ରିନିଂ କରିବୁ। ତା ସହିତ ସାଧାରଣ ଲୋକମାନଙ୍କୁ ମଧ୍ୟ ସ୍କ୍ରିନିଂ କରି ଯକ୍ଷ୍ମା ଅଛି କି ନାହିଁ ଚିହ୍ନଟୀକରଣ କରିବୁ। ଯଦି ଯକ୍ଷ୍ମା ବାହାରିଲା ତାହେଲେ ଆମେ ସେମାନଙ୍କୁ ଔଷଧ ଦେବୁ ତୁରନ୍ତ। ତା ସହିତ ଗୋଟେ ନିକ୍ଷୟ ପୋଷଣ ବ୍ୟବସ୍ଥା ଅଛି, ସେ ମାଧ୍ୟମରେ ଆମେ ତାଙ୍କୁ ପ୍ରତି ମାସରେ 1000 ଟଙ୍କା ଦେବୁ ଯେତେ ଦିନ ଚିକିତ୍ସିତ ହେବେ।
ଭଦ୍ରକ ଜିଲ୍ଲା ଆଶା ଓ ଗ୍ରାମ କଲ୍ୟାଣ ସମିତି ସମାବେଶ ଅନୁଷ୍ଠିତ ହୋଇଛି। ଶହୀଦ ସ୍କୃତି ଭବନ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଶାକର୍ମୀ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଆଶାକର୍ମୀ, ଗ୍ରାମ୍ୟ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତିକୁ ପୁରସ୍କୃତ କରାଯାଇଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାର ରଣପୁରଠାରେ ସର୍ବାଧିକ 108.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 2 ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 2 ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେବ। ଏଥିପାଇଁ 6 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହନ୍ତି,
ଓଡ଼ିଶାରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, କଟକ ଜିଲ୍ଲାରେ ବର୍ଷା ମୋଷ୍ଟଲି ରହିବ। ଅଲଗା ଜିଲ୍ଲାମାନଙ୍କରେ ବିଭିନ୍ନ ଝାରସୁଗୁଡ଼ାରେ ବି ବର୍ଷା ରହିବାର ସମ୍ଭାବନା ଅଛି। ବର୍ଷା ମୋଷ୍ଟଲି ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା କମିବ। ଆଜି ସ୍ଥାନରେ ବର୍ଷା ରହିବାର ସମ୍ଭାବନା ରହିଛି। କାଲିଠାରୁ ବର୍ଷା ପରିମାଣ ବହୁତ ମାତ୍ରାରେ କମିବାର ସମ୍ଭାବନା ରହିଛି, କିନ୍ତୁ ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ କୁହୁଡ଼ି ରହିବାର ସମ୍ଭାବନା ରହିଛି। ଫିସରମ୍ୟାନ ୱାର୍ଣ୍ଣିଂ ଓ ସାଉଥ୍ ଓଡ଼ିଶା କୋଷ୍ଟ ପାଇଁ ଆଜି ବି ଦିଆଯାଇଛି।
ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି। ରାଜସ୍ଥାନରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ବର୍ଷା ଯୋଗୁଁ ଚାଷୀଙ୍କୁ ଧାନ କ୍ଷୟକ୍ଷତି ବାବଦ ସହାୟତା ରାଶି ପ୍ରଦାନ କରାଯିବ କହିଲେ ବିଭାଗୀୟ ମନ୍ତ୍ରୀ। ଢେଙ୍କାନାଳ ଜିଲ୍ଲା ବନ ବିଭାଗ ପକ୍ଷରୁ ଆରମ୍ଭ ହେଲା କଲରାପତରିଆ ବାଘ ଗଣନା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ 6 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ।